ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। କଟକ ଏସ୍ସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାକୁ ନେଇକରି ଆଇଜଭିଲ ବିଧାନସଭାର ବିରୋଧୀ ସଦସ୍ୟମାନେ କଲେ ହୋହଲ୍ଲା। ନୂଆପଡ଼ା ଜିଲ୍ଲାର ହୀରା ଆଉ କଳାହାଣ୍ଡି ଜିଲ୍ଲାର ମାଣିକ୍ୟ ଖଣି ସନ୍ଧାନ ମିଳିଛି। ଗୃହକେ ସୂଚନା ଦେଲେ ଖଣି ମନ୍ତ୍ରୀ। ସିପିଇଟି ପ୍ରବେଶିକା ପରୀକ୍ଷାର ଆବେଦନ ସମୟ ବଢ଼ଲା ଆଇବା 28 ତାରିଖ ତକ। ଆଉର୍ କାଲ ବୈଶାଖୀ ପ୍ରଭାବ ଥି ଆଇବା 4 ଦିନ ତକ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାର ବର୍ଷାକେ ନେଇକରି ସତର୍କ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ସପ୍ତଦଶ ବିଧାନସଭା ବଜେଟ୍ ଅଧିବେଶନର 2 ନମ୍ବର ଖେପ୍ର 9 ନମ୍ବର ଦିନେ ଆଇଜଭିଲ କଟକ ଏସ୍ସିବି ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣାକୁ ନେଇକରି ବିରୋଧୀ ସଦସ୍ୟମାନେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କର ଇସ୍ତଫା ଦାବି କରିକରି ଜବର କିର୍ଲାଗଗା କରିଥିଲେ। ଏଥିଲାଗି ବିଧାନସଭାର ଆଇଜଭିଲ ଗୃହ କାର୍ଯ୍ୟ ଠିକ୍ ଭାବେ ନାଇଁ ଚାଲିପାରି। ବାଚସ୍ପତି ସୁରମା ପାଢ଼ୀ ବିରୋଧୀ ସଦସ୍ୟମାନଙ୍କୁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମଥି ସହଯୋଗ କରିବା ଲାଗି ନିବେଦନ କରିଥିଲେ। ହେଲେ ବିରୋଧୀ ସଦସ୍ୟମାନେ ହୋହଲ୍ଲା କରବାରୁ ବାଚସ୍ପତି ଗୃହକେ ବାରବାର ମୁଲତବୀ ଘୋଷଣା କରିଥିଲେ। ଗୃହ କାମ ସ୍ୱାଭାବିକ ନାଇଁ ହେବା ଶେଷେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକଟି ବିରୋଧୀ ଦଳର ଉପନେତା, ଉପମୁଖ୍ୟମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ, ଆଇନ ମନ୍ତ୍ରୀ, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମୁଖ ଯୋଗ ଦେଇଥିଲେ। ବିରୋଧୀ ସଦସ୍ୟମାନଙ୍କର ହୋହଲ୍ଲା ଭିତରେ ମନ୍ତ୍ରୀମାନେ ଆଜି ବିଧାନସଭାର ଭିନ୍ ଭିନ୍ ପ୍ରସଙ୍ଗଥି ଉତ୍ତର ରଖିଥିଲେ। ନୂଆପଡ଼ା ଜିଲ୍ଲାର କଲ୍ମି ଦାଦରନ ମାଟ ତଲେ ହୀରା ଭଣ୍ଡାର ରହିଥିବା ବେଳେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ହିଙ୍ଗଲି ବାହିଲିର ଜିଲିଙ୍ଗଦରନ ମାଟ ତଲେ ମାଣିକ୍ୟ ଥିବାର ଚିହ୍ନଟ କରାଯାଇଛି ବୋଲି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଜି ବିଧାନସଭାର ସୂଚନା ଦେଇଛନ୍। ମନ୍ତ୍ରୀ ଶ୍ରୀ ଜେନା କହିଛନ୍, ଓଡ଼ିଶାର ମାଟ ତଲେ ଭରପୁର ମାତ୍ରାଥି ହୀରା ଭଣ୍ଡାର ରହିଛି। ଦେବଗଡ଼ ଜିଲ୍ଲା ରିୟାମାଲ ବ୍ଲକ ଆଦାସ ରାମପଲ୍ଲୀ ଇଲାକାନ ତମ୍ବା ପଥର, ଗ୍ରାଫାଇଟ୍, ନିକେଲ ସଙ୍ଗେ ସୁନା ଥିବାର ଜଣାପଡ଼ିଛି। ମୟୂରଭଞ୍ଜ ଜିଲ୍ଲାର କୁଲିଅଣା ବ୍ଲକ ମଦନାସାହି କାଞ୍ଜିଆ ଇଲାକାନ ତମ୍ବା ପଥର ସଙ୍ଗେ ସୁନା ଆଉ କେନ୍ଦୁଝର ଜିଲ୍ଲା ବଂଶପାଲ ବ୍ଲକ ଗୋପୁର ଜଲ୍ଡିହୀନ ସୁନା ପଥର ଥିବାର ଜଣାପଡ଼ିଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍। ରାଜ୍ୟର ପାଖାପାଖି 52,10,570 ହେକ୍ଟର ଜମିନ୍କେ ଗଲା ବଛର ଡିସେମ୍ବର ମାସ ଭିତରେ ଜଳସେଚନ ଯୋଗ୍ୟ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୃହନ ଆଜି ଗୋଟିଏ ଲିଖିତ ପ୍ରଶ୍ନର ଉତ୍ତରଥି କହିଛନ୍। ମୁଖ୍ୟମନ୍ତ୍ରୀ କହିଛନ୍, ବୃହତ୍ ଆଉ ମଧ୍ୟମ ଜଳ ପ୍ରକଳ୍ପ, ବୃହତ୍ ଉଠା ଜଳସେଚନ ପ୍ରକଳ୍ପ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଆଉ ଅଲଗା ପାନ୍ ଉତ୍ସ ଜରିଆ ଏଇଟା ସମ୍ଭବ ହୋଇଛି। ବରଗଡ଼ନ ସବୁନୁ ଜହ 4,14,498 ହେକ୍ଟର ଜମିନ୍କେ ଜଳସେଚନ ଯୋଗ୍ୟ କରାଯାଇଛି। 2025-26 ଆର୍ଥିକ ବର୍ଷରେ ରାଜ୍ୟର ଫି ଜିଲ୍ଲା ଜଳସେଚନ ବଢ଼ାବା ଲାଗି ଜଳସମ୍ପଦ ବିଭାଗ ତରଫ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଭିନ୍ ଭିନ୍ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିକି ପାଖାପାଖି 2.77 ଲକ୍ଷ ହେକ୍ଟର ଜମିନ୍କେ ଜଳସେଚନ ସୁବିଧା ଯୋଗାଇ ଦେବାରକେ ସରକାର ଲକ୍ଷ୍ୟ ରଖିଛନ୍। ରାଜ୍ୟର 25 ବ୍ଲକ୍ର ଏଛେନ୍ତ 35% ଜଳସେଚନ ନାଇଁ ହୋଇପାରି ବୋଲି ମୁଖ୍ୟମନ୍ତ୍ରୀ ଗୃହକେ ସୂଚନା ଦେଇଛନ୍। ପ୍ରାକୃତିକ ବିପର୍ଯ୍ୟୟର ଆକ୍ତୁରା ସୂଚନା ଲାଗି ଗୋପାଳପୁରର ରାଜ୍ୟ ସରକାରଙ୍କ ତରଫ ଡପ୍ଲର ୱେଦର ରାଡାର କେନ୍ଦ୍ର ସ୍ଥାପନା କରାଯାଇଛି। ଇତାର ସହିତ ସମ୍ବଲପୁର ଓ ବାଲେଶ୍ୱର ଜିଲ୍ଲାର ଡପ୍ଲର ୱେଦର ରାଡାର କେନ୍ଦ୍ରର ନିର୍ମାଣ କାମ ଚାଲିଛି ବୋଲି ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବିଧାନସଭାର ସୂଚନା ଦେଇଛନ୍। ଇତାର ଛଡ଼ା ଭୁବନେଶ୍ୱରର ରୁଟି କ୍ୟାମ୍ପସ୍ର ଗୋଟିଏ ଏକ୍ସ ବ୍ୟାଣ୍ଡ ଡପ୍ଲର ୱେଦର ରାଡାର କେନ୍ଦ୍ର ସ୍ଥାପନା ଲାଗି ସରକାରଙ୍କର ମଞ୍ଜୁରୀ ମିଳିଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ରାଜ୍ୟ ଜଳପଥର ବିକାଶ ଲାଗି ଜାତୀୟ ଜଳମାର୍ଗ ନୀତି 2016 ଅଧୀନଥି କେନ୍ଦ୍ର ସରକାର 6 ଜଳମାର୍ଗକେ ଜାତୀୟ ଜଳମାର୍ଗ ଭାବେ ଘୋଷଣା କରିଛନ୍ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍। ବିଧାୟକ ଟଙ୍କଧର ତ୍ରିପାଠୀଙ୍କର ଗୋଟିଏ ପ୍ରଶ୍ନର ଉତ୍ତରଥି ମନ୍ତ୍ରୀ ଶ୍ରୀ ଜେନା କହିଛନ୍, ଜାତୀୟ ଜଳମାର୍ଗ 5, 14, 22, 23, 64 ଆଉ 96 ବିକାଶ ଲାଗି 12,200 କୋଟି ବ୍ୟୟବରାଦ କରାଯାଇଛି। ଇତାର ଜରିଆ ସଡ଼କ ଆଉ ରେଲପଥ ଉପରେ ଥିବା ପରିବହନ ଚାପକେ କମ୍ କରାଯିବାର ସହିତ ଖର୍ଚ୍ଚା ଆଉ ସମୟ ବିଲ୍ ବଞ୍ଚାଯାଇପାରବା ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍। ରାଜ୍ୟର ବିଲୁପ୍ତ ହେଉଥିବା ଆଉ ବିଲୋପନ ହେବାରକେ ଯାଉଥିବା ଖାଦ୍ୟଶସ୍ୟମାନଙ୍କର ପୁନରୁଦ୍ଧାର ଲାଗି ରାଜ୍ୟ ସରକାର ଗୋଟିଏ ଖାସ୍ ଯୋଜନା ଆଣିଛନ୍। ରାଜ୍ୟର 15 ଜିଲ୍ଲାର 25 ଜୈବ ବିବିଧତାର ଭରପୁର ବ୍ଲକ ଗନ୍ଧମାର୍ଦ୍ଦ, ନିୟମଗିରି, ସୁନାବେଡ଼ା, ସାତକୋଶିଆ, ଗୁପ୍ତେଶ୍ୱର, ମାଲ୍ୟଗିରି ଆଉ ଶିମିଳିପାଳ ବାଗିର ଜାଗାନ ଏହି ଯୋଜନାକେ କାର୍ଯ୍ୟକାରୀ କରାଯିବା। ଏଥିଲାଗି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫ ୱାସନ ସଂସ୍ଥା ସଙ୍ଗେ 247 କୋଟି ଅଧିକା ଟଙ୍କାର ଗୋଟିଏ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଯୋଜନା ଆଇବା 5 ଲାଗି କାର୍ଯ୍ୟକାରୀ କରାଯିବା। ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇକରି ଖାଦ୍ୟ ହିଁ ପରମ୍ପରାକେ ବଞ୍ଚାଇକରି ରଖ୍ସି ଆଉ ଇତାର ସୁରକ୍ଷା ଆମର ପରମ୍ପରାର ସୁରକ୍ଷା ଆଏ ବୋଲି କହିଛନ୍। ରାଜ୍ୟର ମେଡିକାଲ କଲେଜ, ଡାକ୍ତରଖାନା ଆଉ ଭିନ୍ ଭିନ୍ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ଅଗ୍ନି ନିରାପତ୍ତା ମାପ ଆଉ ବୈଦ୍ୟୁତିକ ସୁରକ୍ଷା ଯାଞ୍ଚର ଅନୁପାଳନ ଲାଗି ଆଜି ରାଜ୍ୟ ପୂର୍ତ୍ତ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଯାଞ୍ଚ ସମିତି କେନ୍ସି ଭିଲ୍ ତ୍ରୁଟି ସାମ୍ନାକେ ଆସିଲେ ଡାକ୍ତରଖାନା ଭିତ୍ତିଭୂମି ଆଉ ବାସିନ୍ଦାଙ୍କ ସୁରକ୍ଷା ଦେବାର ଲାଗି ପ୍ରାଥମିକତା ଦୃଷ୍ଟିରୁ ତୁର୍ତ୍ତି ସଂଶୋଧନମୂଳକ କାର୍ଯ୍ୟାନୁଷ୍ଠାନ ନେବାର୍କେ ବିଭାଗ ତରଫରୁ କୁହାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଉଚ୍ଚଶିକ୍ଷା ବିଭାଗ ତରଫରୁ ହେଉଥିବା ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ସିପିଇଟି ଲାଗି ଆବେଦନର ସମୟ March 22 ତକ ବଢ଼ାଯାଇଛି। ପରୀକ୍ଷା ଲାଗି ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନେ March 22 ରାତି 11:45 ଭିତରେ ସାମ୍ସ ପୋର୍ଟାଲ ଜରିଆ ଆବେଦନ କରିପାରିବେ। ଆଗନୁ ଏଥିଲାଗି March 18 ସମୟ ରଖାଯାଇଥିଲା, ହେଲେ ଛାତ୍ରଛାତ୍ରୀମାନଙ୍କର ସ୍ୱାର୍ଥକେ ନଜରଥି ରଖିକରି ଏହି ସମୟ ବଢ଼ାଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ ତରଫରୁ କୁହାଯାଇଛି। ସୂଚନା ଅନୁସାରେ ସିପିଇଟି ପ୍ରବେଶିକା ପରୀକ୍ଷାର ମାର୍କା ଆଧାରିତ ଛାତ୍ରଛାତ୍ରୀମାନେ ଭିନ୍ ଭିନ୍ ଉଚ୍ଚଶିକ୍ଷାନୁଷ୍ଠାନ ସ୍ନାତକୋତ୍ତର ପାଠ୍ୟକ୍ରମ ଲାଗି ନାଁ ଲେଖାଇ ପାରିବେ। ଚୈତ ମାସର ଉଜ୍ଜଲ ପଖର ପ୍ରତିପଦା ତିଥି ଅବସରରେ ଆଜି ରାଷ୍ଟ୍ରୀୟ ନବବର୍ଷ ସହିତ ଭିନ୍ ଭିନ୍ ରାଜ୍ୟର ନୂଆ ବଛର ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇକରି କହିଛନ୍ତି, ଦେଶର ଭିନ୍ ଭିନ୍ ଇଲାକାର ନୂଆ ବଛର ଉତ୍ସବ ଭାରତର ସମୃଦ୍ଧ ସାଂସ୍କୃତିକ ବିବିଧତାର ଉଲ୍ଲାସଭରା ପ୍ରତୀକାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇକରି ଏହି ନୂଆ ବଛର ସମକର ଜୀବନ୍ତୀ ସାହସ, ଆତ୍ମବିଶ୍ୱାସ ଆଉ ସେବା ଭାବନାକେ ଆହୁରି ବରକସ କରବା ବୋଲି କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇକରି କହିଛନ୍ତି, ଦେଶର ଐତିହାସିକ ସାଂସ୍କୃତିକ ଆଉ ଆଧ୍ୟାତ୍ମିକ ପରମ୍ପରାଥି ଗୁରୁତ୍ୱ ରଖୁଥିବା ଆଜିର ଦିନ ଶଙ୍କର ଜୀବନ୍ତି ସୁଖ ଶାନ୍ତି ଆଉ ସମୃଦ୍ଧି ଭରିଦେଉ। ବସୁଧୈବ କୁଟୁମ୍ବକମ୍ ଭାବନାଥି ଅନୁପ୍ରାଣିତ ହୋଇକରି ଗୋଟିଏ ସମୃଦ୍ଧ ଓଡ଼ିଶା ଆଉ ବିକଶିତ ଭାରତ ଗଠନ ଦିଗେ ଆଗ୍କେ ଆସିବା ଲାଗି ମୁଖ୍ୟମନ୍ତ୍ରୀ ସମକୁ ଆହ୍ୱାନ ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଲନ ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆର୍ଏସ୍ଏସ୍ ଜିଲ୍ଲା ଶାଖା ତରଫରୁ ରାଷ୍ଟ୍ରୀୟ ନବବର୍ଷ ପାଳନ କରାଯାଇଛି। ଏହି ଅବସରରେ ହୋଇଥିବା ଗୋଟିଏ ପଥ ସଞ୍ଚାଳନ କାର୍ଯ୍ୟକ୍ରମଟି ସ୍ୱୟଂସେବକ ମାନେ ଡଗର ପରିକ୍ରମା କରିଥିଲେ। ଇତର ସହିତ ଖଡ଼ିଆଲ ଅଗ୍ରସେନ ଭବନ ପରିସରର ଗୋଟିଏ ବୌଦ୍ଧିକ କାର୍ଯ୍ୟକ୍ରମର ବିଲ୍ ଆୟୋଜନ କରାଯାଇଥିଲା। ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଭୁବନେଶ୍ୱର ପାନ୍ଥନିବାସ ପରିସରର ଆଜି ପଖାଲ ପର୍ବ 2026 ଆୟୋଜନ କରାଯାଇଛି। ଏହି ଅବସରରେ ପଖାଲକେ ନେଇକରି ଗୋଟିଏ କର୍ମଶାଳାର ଆୟୋଜନ କରାଯାଇଥିଲା। କର୍ମଶାଳାଥି ପଖାଲ ଉପରେ ଗବେଷଣା କରିଥିବା ବ୍ୟକ୍ତିବିଶେଷ, ଡାକ୍ତର ଆଉ ଓଡ଼ିଆ ଖାଦ୍ୟଥି ରୁଚି ରଖୁଥିବା ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ଇତର ସହିତ 40 ରକମର ଚାଉଳର ପ୍ରଦର୍ଶନ କରାଯାଇଥିଲା। ଆଇବାକାଲି ହେବାର୍କେ ଥିବା ପଖାଲ ଦିବସ ମୁଖ୍ୟ କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାନ ଜାତୀୟ ମହିଳା ଆୟୋଗ ଆଉ ରାଜ୍ୟ ମହିଳା ଆୟୋଗ ତରଫରୁ ଗଲାକାଲି ଜନଶୁଣାଣି ଶିବିର ହୋଇଯାଇଛି। ଶିବିରଟି ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଶୋଭନା ମହାନ୍ତି ଯୋଗ ଦେଇକରି ମହିଳାମାନଙ୍କର ବିରୋଧୀ ହେଉଥିବା ଘରୋଇ ହିଂସା, ନିର୍ଯାତନା, ସମ୍ପତ୍ତି ବାବଦ କାର୍ଯ୍ୟସ୍ଥଳ ନିର୍ଯାତନା, ସାଇବର ଅପରାଧ ବାବଦ ଭିନ୍ ଭିନ୍ ମାମଲାର ଶୁଣାଣି କରିଛନ୍। ଏହି ଅବସରରେ ହସ୍ତଗତ ହୋଇଥିବା 20 ମାମଲା ଭିତରୁ 18 ମାମଲାର ଶୁଣାଣି କରାଯାଇକରି 5 ମାମଲାର ଫଇସଲା କରାଯାଇଥିଲା। ସଭେ ସୁରକ୍ଷିତ ରହୁନ୍ ଆଉ ସ୍ୱାସ୍ଥ୍ୟ ସୁରକ୍ଷିତ ରହୁ ବାର୍ତ୍ତା ନେଇକରି କ୍ରୀଡ଼ା ଆଉ ଯୁବ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଆଇବା 21-23 ତକ ପୁରୀନ ଫିଟ୍ ଇଣ୍ଡିଆ କାର୍ନିଭାଲର ଆୟୋଜନ କରାଯାଇଛି। ଫିଟ୍ ଇଣ୍ଡିଆ କାର୍ନିଭାଲକେ ନେଇକରି ପୁରୀ ସର୍କିଟ୍ ହାଉସ୍ନ ଆଜି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରାଙ୍କର ଅଧ୍ୟକ୍ଷତାରେ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। 21 ଦିନ ସକାଳର 6 9 ତକ ଆଉ ଉପରବେଳା 4:30 ରାତି 8:30 ତକ 2 କ୍ଷେପ୍ତି କାର୍ଯ୍ୟକ୍ରମ ଆୟୋଜନ କରାଯିବା। ଏହି ଅବସରରେ ଯୋଗ ପ୍ରଶିକ୍ଷଣ, ଜୁମ୍ବା ସହିତ ଭିନ୍ ଭିନ୍ କ୍ରୀଡ଼ାର ଆୟୋଜନ କରାଯିବା ବୋଲି ବୈଠକର ସୂଚନା ଦିଆଯାଇଛି। ସ୍କନ୍ଦପୁରାଣର ପୁରୁଷୋତ୍ତମ ମହାତ୍ମ୍ୟ ଓଡ଼ିଆ, ହିନ୍ଦୀ, ଇଂରାଜୀ ଆଉ ସଂସ୍କୃତ ଭାଷାତି ଲେଖାଯାଇକରି ବହି ଡିଜିଟାଲକରଣ କରାଯିବା ବୋଲି ପୁରୀ ଗଜପତି ମହାରାଜ ଦିବ୍ୟ ସିଂ ଦେବ କହିଛନ୍ତି। ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପରିସରର ଗଜପତି ମହାରାଜଙ୍କ ଅଧ୍ୟକ୍ଷତାତି ହୋଇଥିବା ଶ୍ରୀମନ୍ଦିର ପ୍ରଚାର ପ୍ରସାର କମିଟିର ବୈଠକଟି ଏ ବାବଦେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ କାଲବୈଶାଖୀ ପ୍ରଭାବଥି ଆଇବା 4 ତକ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। କେନ୍ଦ୍ର ସୂଚନା ଅନୁସାରେ ଗଲା 24 ଭିତରେ ରାଜ୍ୟର କେତେଟା ଜାଗାନୁ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇଛି। କୋରାପୁଟ ଜିଲ୍ଲାର ବୋରିଗୁମାନୁ ସବୁନୁ ଜହ 57.5 mm ବର୍ଷା ରେକର୍ଡ କରାଯାଇଛି। ଦକ୍ଷିଣ ଓଡ଼ିଶା ଆଉ ଉତ୍ତର ଓଡ଼ିଶାର ସମୁଦ୍ର ଖଣି ଇଲାକାମାନଙ୍କେ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫରୁ କୁହାଯାଇଛି। ଶେଷ ମୁଖ୍ୟ ଖବର ଫେରଖାଏ। କଟକ ଏସ୍ସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାକୁ ନେଇକରି ଆଜିବିଲ୍ ବିଧାନସଭାର ବିରୋଧୀ ସଦସ୍ୟମାନେ କଲେ ହୋହାଲ୍ଲା। ନୂଆପଡ଼ା ଜିଲ୍ଲା ହୀରା ଆଉ କଳାହାଣ୍ଡି ଜିଲ୍ଲା ନ ମାଣିକ ଖଣିର ସନ୍ଧାନ ମିଳିଛି। ଗୃହକେ ସୂଚନା ଦେଲେ ଖଣି ମନ୍ତ୍ରୀ। ସିପିଇଟି ପ୍ରବେଶିକା ପରୀକ୍ଷାର ଆବେଦନ ସମୟ ବଢ଼ିଲା ଆଇବା 28 ତାରିଖ ତକ। ଆଉ କାଲବୈଶାଖୀ ପ୍ରଭାବ ଥି ଆଇବା 4 ଦିନ ତକ ରାଜ୍ୟର ଭିନ୍ ଭିନ୍ ଜିଲ୍ଲା ନ ବର୍ଷାକେ ନେଇକରି ସତର୍କ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।